ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ର 132ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11ଟାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରୁ ସକ୍ରିୟ, ସମନ୍ୱିତ ଏବଂ ଭବିଷ୍ୟତମୁଖୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱାରୋପ, ମାନବିକ ଅଧିକାର ଓ ଧାର୍ମିକ ସ୍ଥିତି ନେଇ ପାକିସ୍ତାନର ସ୍ୱତନ୍ତ୍ର ବାଣିଜ୍ୟିକ ମାନ୍ୟତା ଯାଞ୍ଚ କରିବା ଲାଗି ୟୁରୋପୀୟ ସଂଘର ଦାବି ଏବଂ 19ତମ ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 6 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ କାର୍ଯ୍ୟକ୍ରମର 132ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ। ରାତି 8ଟାରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପଶ୍ଚିମ ଏସିଆରେ ସୃଷ୍ଟି ପରିସ୍ଥିତିକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହ୍ୱାନ ଦେଇଛନ୍ତି। ଏକ ସକ୍ରିୟ, ସମନ୍ୱିତ ଏବଂ ଭବିଷ୍ୟତମୁଖୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି। ଗତ ସନ୍ଧ୍ୟାରେ ନୂଆଦିଲ୍ଲୀରେ ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ସିଂ ଦେଶରେ ଶକ୍ତି ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ଏବଂ ଦେଶର ଯୋଗାଣ ଶୃଙ୍ଖଳ ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ହରଦୀପ ସିଂ ପୁରୀ, ଜେପି ନଡ୍ଡା, ଜିତେନ୍ଦ୍ର ସିଂ ଓ କେ ରାମମୋହନ ନାଇଡୁ ପ୍ରମୁଖ ଯୋଗ ଦେଇଥିଲେ। ମନ୍ତ୍ରୀସ୍ତରୀୟ ବୈଠକରେ ଦେଶରେ ଯୋଗାଣ ଶୃଙ୍ଖଳ ସ୍ଥିର ରଖି ନାଗରିକମାନଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟରେ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବା ଲାଗି ମନ୍ତ୍ରୀ ଶ୍ରୀ ସିଂ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ସଠିକ୍ ସୂଚନା ପ୍ରସାରଣ ସୁନିଶ୍ଚିତ କରିବା ସହ ଗୁଜବ ଏବଂ ନକଲି ସୂଚନାର ମୁକାବିଲା କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ ନିଜ ନିଜ ମଧ୍ୟରେ ସଠିକ୍ ସୂଚନା ଆଦାନ ପ୍ରଦାନ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସାମୁହିକ ପ୍ରୟାସ ଏବଂ ରାଷ୍ଟ୍ରୀୟ ଏକତା ବଜାୟ ରଖିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ପରିସ୍ଥିତି ସମ୍ପର୍କରେ ସଂସଦରେ ଆଲୋଚନା ହୋଇଛି ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ସହ ମଧ୍ୟ ବୈଠକ କରାଯାଇଛି। ଗତକାଲି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲ୍ଲାର ଜେୱାର୍ଠାରେ ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ କରିବା ପରେ ଶ୍ରୀ ମୋଦି ନାଗରିକମାନଙ୍କୁ ଧୈର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି
हमें शांत मन से धैर्य के साथ एकजुटता के साथ मिलजुल करके इस संकट का सामना करना है। ये पूरे विश्व में परेशानी पैदा करने वाला संकट है। हमें अपने देश की सबसे ज्यादा चिंता करने है और यही हम भारतीयों की सबसे बड़ी ताकत है। जो भारत के हित में है वही भारत सरकार की नीति।
ଏହି ଅବସରରେ ଶ୍ରୀ ମୋଦି ସରକାରଙ୍କ ନୀତି ଏବଂ ରଣନୀତି ଦେଶବାସୀଙ୍କ ହିତଦୃଷ୍ଟିରେ ଉଦ୍ଦିଷ୍ଟ ବୋଲି କହିଛନ୍ତି। ସମସ୍ତ ରାଜନୈତିକ ଦଳ ଦେଶର ସାମୁହିକ ପ୍ରୟାସକୁ ଦୃଢ଼ କରିବେ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଜାରି ରହିଥିବା ବେଳେ ଦୁବାଇରେ 2ଟି ଆମେରିକୀୟ ସେନା ଶିବିର ଉପରେ ଆକ୍ରମଣ କରିଥିବା ଇରାନ୍ ଦାବି କରିଛି। ଇରାନ୍ ପକ୍ଷରୁ ଉଭୟ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସହାୟତାରେ 500ରୁ ଅଧିକ ଆମେରିକୀୟ ସୈନ୍ୟ ରହୁଥିବା ଶିବିର ଉପରେ ଆକ୍ରମଣ କରାଯାଇଥିବା କୁହାଯାଇଛି। ଇରାନୀ ମୁଖପାତ୍ର କହିଛନ୍ତି ଦୁବାଇରେ ଆମ୍ବୁଲାନ୍ସଗୁଡ଼ିକ ଆହତ ଏବଂ ମୃତ ଆମେରିକୀୟ ସୈନ୍ୟମାନଙ୍କୁ ସ୍ଥାନାନ୍ତର କରିଥିଲେ। ଅନ୍ୟପକ୍ଷରେ ନିଜର ସେନା ଉପରେ କୌଣସି ଆକ୍ରମଣ ହୋଇନଥିବା ଆମେରିକା କହିଛି। ଇତିମଧ୍ୟରେ ଇରାନ୍ ରାଷ୍ଟ୍ରପତି ମାସୁଦ୍ ପେଜେସ୍କିଆନ୍ ଆମେରିକା ଇସ୍ରାଏଲ୍ ମେଣ୍ଟକୁ ସମର୍ଥନ କରୁଥିବା ଉପସାଗରୀୟ ଦେଶଗୁଡ଼ିକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ସମ୍ପୃକ୍ତ ଦେଶଗୁଡ଼ିକ ସେମାନଙ୍କ ବିକାଶ ଓ ସୁରକ୍ଷା ନିଶ୍ଚିତ କରିବାକୁ ଚାହାନ୍ତି ତେବେ ଆମେରିକା ଇସ୍ରାଏଲ୍କୁ ଇରାନ୍ ଉପରେ ଆକ୍ରମଣ ଲାଗି ନିଜ ଅଞ୍ଚଳକୁ ବ୍ୟବହାର କରିବା ଲାଗି ଅନୁମତି ଦିଅନ୍ତୁ ନାହିଁ।
ମୁଁ ନିଖିଲ କହୁଛି, ଚନ୍ଦ୍ରା ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ଼ ଭାବେ ଶୁକ୍ର ଶିଲକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଆଉ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839 ଆଉଥରେ କହିଛି, 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
ଜେନେଭା ସ୍ଥିତ ଜାତିସଂଘ ମାନବାଧିକାର ପରିଷଦ ପାକିସ୍ତାନର ସ୍ୱତନ୍ତ୍ର ବାଣିଜ୍ୟିକ ମାନ୍ୟତାର ଯାଞ୍ଚ କରିବା ଲାଗି କହିଛନ୍ତି। ପରିଷଦର 61ତମ ଅଧିବେଶନରେ ଯୋଗ ଦେଇଥିବା ଅନେକଗୁଡ଼ିଏ ୟୁରୋପୀୟ ଦେଶର ରାଜନୀତିଜ୍ଞ ଏବଂ ରାଜନୈତିକ ପ୍ରତିନିଧି ୟୁରୋପୀୟ ସଂଘ ଦ୍ୱାରା ଦିଆଯାଇଥିବା GSP+ ମାନ୍ୟତାର ଯାଞ୍ଚ ଲାଗି ଦାବି କରିଛନ୍ତି। ୟୁରୋପୀୟ ସଂଘର ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ମାନବିକ ଅଧିକାରର ଖରାପ ସ୍ଥିତି, ଧାର୍ମିକ ଓ ରାଜନୈତିକ ଦମନଲୀଳା ଏବଂ ଖ୍ରୀଷ୍ଟିଆନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଗାମୀ ଦିନରେ ଏହା ବ୍ୟାପକ ହିଂସା ସୃଷ୍ଟି କରିବା ସମ୍ଭାବନା ରହିଥିବା ବୈଠକରେ ମତ ପ୍ରକାଶ ପାଇଥିଲା। ନେପାଳର ନୂଆ ସରକାର 1990ରୁ 2026 ପର୍ଯ୍ୟନ୍ତ ସରକାରୀ ପଦପଦବୀରେ ଥିବା ରାଜନୈତିକ ନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ସମ୍ପତ୍ତି ସମ୍ପର୍କରେ ତଦନ୍ତ ପାଇଁ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି। ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ନେତୃତ୍ୱରେ ଗଠିତ ସରକାର ଗତକାଲି 100 ସୂତ୍ରୀ ଶାସନ ସଂସ୍କାର ଅଭିଯାନ ଅଧୀନରେ ଆସନ୍ତା 15 ଦିନ ମଧ୍ୟରେ ତଦନ୍ତ କମିଟି ଗଠନ କରିବେ। ଗତ 3 ଦଶନ୍ଧି ଧରି ସରକାରରେ ଥିବା ଅନେକ ରାଜନୈତିକ ନେତା ଦୁର୍ନୀତି ଅଭିଯୋଗର ସମ୍ମୁଖୀନ ହୋଇଥିବାବେଳେ ବିଭିନ୍ନ ସମୟରେ ତଦନ୍ତ ଲାଗି ଦାବି ହୋଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ଦୁର୍ନୀତି ସମ୍ପର୍କିତ ଆନ୍ଦୋଳନର ପ୍ରଭାବ ଯୋଗୁଁ ଗାଦିଚ୍ୟୁତ ହୋଇଥିଲା। ଦେଶରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବା ପାଇଁ ନୂଆ ସରକାର ଏହି ଅଭିଯାନ ଆରମ୍ଭ କରିଥିବା ଜଣାପଡ଼ିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଭାରତରେ ମତ୍ସ୍ୟଚାଷ ଜୀବିକା ଏବଂ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ 90 ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଉତ୍ସ ସାବ୍ୟସ୍ତ ହୋଇଛି। କାମରୁନ୍ରେ ବିଶ୍ୱ ବାଣିଜ୍ୟ ସଂଗଠନର 4ର୍ଦ୍ଦଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ଭାରତୀୟ ମତ୍ସ୍ୟଜୀବୀମାନେ ପାରମ୍ପରିକ ପଦ୍ଧତିରେ ମତ୍ସ୍ୟଚାଷକୁ କେବଳ ଜୀବିକା ଭାବରେ ଗ୍ରହଣ କରିନାହାନ୍ତି, ବରଂ ଦେଶର ଅର୍ଥନୈତିକ ବିକାଶରେ ଏକ ପ୍ରମୁଖ ସହାୟକ ଭାବେ ପ୍ରମାଣିତ କରିଛନ୍ତି। ବୈଠକରେ ଶ୍ରୀ ଗୋୟଲ ମୋଜାମ୍ବିକ୍ର ଅର୍ଥମନ୍ତ୍ରୀଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ନିବେଶକୁ ଆହୁରି ଦୃଢ଼ କରିବା ପାଇଁ ଆଲୋଚନା କରିଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ କ୍ରିକେଟ୍ର 19ତମ ସଂସ୍କରଣର ଗତ ସନ୍ଧ୍ୟାରେ ବେଙ୍ଗାଲୁରୁଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 6 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ 202 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଆର୍ସିବି ମାତ୍ର 15 ଓଭର 4ଟି ବଲ୍ରେ ଏହି ରନ୍ ସ୍କୋର କରିଥିଲା। ବିରାଟ କୋହଲି 69 ଏବଂ ଦେବଦତ୍ତ ପାଡିକଲ 61 ରନ୍ ସ୍କୋର କରିଥିଲେ। ଟସ୍ ଜିତି ଆର୍ସିବି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 201 ରନ୍ ସ୍କୋର କରିଥିଲା। ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟା 7:30ରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ବିରାଟ କୋହଲି ଆଇପିଏଲ୍ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ 4000 ରନ୍ ସ୍କୋର କରି ରେକର୍ଡ ସୃଷ୍ଟି କରିଛନ୍ତି। ଗତ ସନ୍ଧ୍ୟାରେ ଅନୁଷ୍ଠିତ 19ତମ ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ସେହି ସଫଳତା ହାସଲ କରିଛନ୍ତି। ପାକିସ୍ତାନର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶୋଏବ ମଲିକଙ୍କୁ ଅତିକ୍ରମ କରି ବିରାଟ କୋହଲି T20 କ୍ରିକେଟ୍ରେ 6ଷ୍ଠ ସର୍ବାଧିକ ରନ୍ ସଂଗ୍ରହକାରୀ ଆଖ୍ୟା ଅର୍ଜନ କରିଛନ୍ତି। ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା 2026ର ଚତୁର୍ଥ ଦିନରେ ଛତିଶଗଡ଼ର ଭାରୋତ୍ତୋଳନକାରୀ ନିକିତା ଏବଂ ଓଡ଼ିଶାର ମହିଳା ସନ୍ତରଣକାରୀମାନେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଗତକାଲି ସୁଦ୍ଧା କର୍ଣ୍ଣାଟକ 15ଟି ସ୍ୱର୍ଣ୍ଣ, 6ଟି ରୌପ୍ୟ ଏବଂ 3ଟି କାଂସ୍ୟ ପଦକ ସହ ତାଲିକାର ଶୀର୍ଷରେ ଥିବାବେଳେ ଓଡ଼ିଶା 7ଟି ସ୍ୱର୍ଣ୍ଣ, 3ଟି ରୌପ୍ୟ ଏବଂ 10ଟି କାଂସ୍ୟ ପଦକ ସହ ଦ୍ୱିତୀୟ ସ୍ଥାନରେ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମନ୍ କି ବାତ୍ର 132ତମ ସଂସ୍କରଣରେ ଆଜି ପୂର୍ବାହ୍ନ 11ଟାରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରୁ ସକ୍ରିୟ, ସମନ୍ୱିତ ଏବଂ ଭବିଷ୍ୟତମୁଖୀ ଆଭିମୁଖ୍ୟର ଆବଶ୍ୟକତା ଉପରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ମାନବିକ ଅଧିକାର ଓ ଧାର୍ମିକ ସ୍ଥିତି ନେଇ ପାକିସ୍ତାନର ସ୍ୱତନ୍ତ୍ର ବାଣିଜ୍ୟିକ ମାନ୍ୟତା ଯାଞ୍ଚ କରିବା ଲାଗି ୟୁରୋପୀୟ ସଂଘର ଦାବି ଏବଂ 19ତମ ଆଇପିଏଲ୍ କ୍ରିକେଟ୍ର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 6 ୱିକେଟ୍ରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।